ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ମନରେଗା ଯୋଜନାରେ ଓଡ଼ିଶାର ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ 254 ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜ୍ୟର ସ୍କୁଲ୍ଗୁଡ଼ିକରେ ଆସନ୍ତା ମଙ୍ଗଳବାରରୁ ନାମଲେଖା ପ୍ରକ୍ରିୟା ହେବ ଆରମ୍ଭ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରି ଖ୍ରୀଷ୍ଟ ସମ୍ପ୍ରଦାୟର ଭାଇଭଉଣୀମାନେ ବିଶ୍ୱର କୋଣ ଅନୁକୋଣରେ ଆଜି ପାଳନ କରୁଛନ୍ତି ଶୁଭ ଶୁକ୍ରବାର, ଏବଂ ଦେଶପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଓଡ଼ିଶାର ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ 254 ଟଙ୍କାକୁ ବୃଦ୍ଧି କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ନୂଆ ମଜୁରୀ ବାବଦରେ ବିଜ୍ଞପ୍ତି ଜାରି କରିଛି। ବର୍ଦ୍ଧିତ ମଜୁରୀ ହାର ଆସନ୍ତା ସୋମବାରରୁ ଲାଗୁ ହେବ। ଓଡ଼ିଶାରେ ଏହି ଯୋଜନା ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପୂର୍ବରୁ 237 ଟଙ୍କା ମିଳୁଥିଲା। ଉପଭୋକ୍ତା ମୂଲ୍ୟସୂଚୀ କୃଷି ଶ୍ରମିକ ଆଧାରିତ ତଥ୍ୟ ଅନୁସାରେ ମନରେଗା ମଜୁରୀରେ ପରିବର୍ତ୍ତନ କରାଯାଇଛି। 2024-25 ଆର୍ଥିକ ବର୍ଷ ପାଇଁ ମନରେଗା ଲାଗି ବଜେଟ୍ରେ 86,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 2024-25 ଶିକ୍ଷାବର୍ଷ ପାଇଁ ଆସନ୍ତା ମଙ୍ଗଳବାରଠାରୁ ଛାତ୍ରଛାତ୍ରୀମାନଙ୍କ ବୟସ ଅନୁସାରେ ସେମାନଙ୍କୁ ସଠିକ୍ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରଧାନ ଶିକ୍ଷକମାନେ ଗୁରୁତ୍ୱ ଦେବାକୁ ଓଡ଼ିଶା ସ୍କୁଲ୍ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଓସେପା ଅବଗତ କରାଇଛି। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ସମ୍ମେଟିଭ୍ ଆସେସ୍ମେଣ୍ଟ 2 ପରୀକ୍ଷାଫଳ ସମ୍ପର୍କରେ ସ୍କୁଲ୍ କର୍ତ୍ତୃପକ୍ଷମାନେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଏପ୍ରିଲ 2 ତାରିଖ ଦିନ ଅବଗତ କରାଇବେ। ଶିକ୍ଷାବର୍ଷ ଆରମ୍ଭ ହେବା ପରେ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ ବୋଲି ଜିଲ୍ଲାସ୍ତରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପ ଶାହା ଚିଠି ଲେଖିଛନ୍ତି। ନୟାଗଡ଼ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ନୟାଗଡ଼, ରଣପୁର, ଦଶପଲ୍ଲା ଓ ଖଣ୍ଡପଡ଼ା ରହିଛି। 3 ଲୋକସଭା ସଂସଦୀୟ କ୍ଷେତ୍ର ପୁରୀ, କନ୍ଧମାଳ ଏବଂ କଟକ ଅଧୀନରେ ନୟାଗଡ଼ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। 1993 ମସିହା ଏପ୍ରିଲ 1 ତାରିଖରେ ନୟାଗଡ଼ ଜିଲ୍ଲା ପୁରୀ ଜିଲ୍ଲାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା। ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ମାସ 20 ଏବଂ 25 ତାରିଖରେ ମତଦାନ ଗ୍ରହଣ କରାଯିବ। ଜିଲ୍ଲାର 3 ଲୋକସଭା କ୍ଷେତ୍ର ଏବଂ 4 ବିଧାନସଭା ଲାଗି 933 ବୁଥ୍ରେ ପ୍ରାୟ 8,03,000 ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ 4,19,999 ଜଣ ପୁରୁଷ ଭୋଟର ଏବଂ 3,82,756 ମହିଳା ଭୋଟର ଅଛନ୍ତି। ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ 47 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କ ଭୋଟର ସଂଖ୍ୟା 36,000 ଥିବା ଜଣାପଡ଼ିଛି। ନିର୍ବାଚନକୁ ଅବାଧ, ମୁକ୍ତ, ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ନୟାଗଡ଼ ଜିଲ୍ଲାପାଳ ସ୍ୱାଧଦେବ ସିଂ କହିଛନ୍ତି।
ନୟାଗଡ଼ ଜିଲ୍ଲାରେ 2 ଫେଜ୍ରେ ଇଲେକ୍ସନ୍ ହେବାକୁ ଯାଉଛି। 20 ମଇକୁ ଦଶପଲ୍ଲା କନ୍ଷ୍ଟିଚୁଏନ୍ସି ଏଣ୍ଡ ଦଶପଲ୍ଲା ଆସେମ୍ବ୍ଲି ସେଗମେଣ୍ଟ ଆଣ୍ଡ 25 ମଇକୁ ନୟାଗଡ଼, ରଣପୁର ଏଣ୍ଡ ଖଣ୍ଡପଡ଼ା ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସିଜ୍ ଏଣ୍ଡ ଆସେମ୍ବ୍ଲି ସେଗମେଣ୍ଟ ଏହାର ଭି ଫେଜେସ୍ର କାଉଣ୍ଟିଂ ବିଲ୍ ବି କମନ୍ ଅନ୍ 4th ଅଫ୍ ଜୁନ୍ ଅଲଙ୍ଗ୍ ୱିଥ୍ ଦ ରେଷ୍ଟ ଅଫ୍ ଦ ଷ୍ଟେଟ୍ ଆଣ୍ଡ ଦ କଣ୍ଟ୍ରି। ଏହି ଇଲେକ୍ସନ୍ରେ ଇସିଆଇ ତରଫରୁ କ'ଣଟା ନୂଆ ପ୍ରୋଭିଜନ୍ କରାଯାଇଛି, ଯେଉଁଥିରେ ମୁଖ୍ୟ ଅଛି ହୋମ୍ ଭୋଟିଂର ସୁବିଧା ଅର୍ ସାଙ୍ଗରେ ପୋଷ୍ଟାଲ୍ ବ୍ୟାଲେଟ୍ ଫର୍ ପର୍ସନାଲ୍ ଅନ୍ ଇଲେକ୍ସନ୍ ଡ୍ୟୁଟି, କ୍ୟାଣ୍ଡିଡେଟ୍ମାନଙ୍କର ପାଇଁ ସୁବିଧା ଆପ୍ର ବ୍ୟବସ୍ଥା କରାଯାଇଛି, ଜେନେରାଲ୍ ସିଟିଜେନ୍ଙ୍କର ପାଇଁ ଏମ୍ସିସି ଭାଇଲେସନ୍ କିମ୍ବା କିଛି ବି ଭାଇଲେସନ୍କୁ ରିପୋର୍ଟ କରିବା ପାଇଁ ସି ଭିଜିଲ୍ 1950ର ବ୍ୟବସ୍ଥା ଯେଉଁ କରାଯାଇଛି। ପ୍ରାଇମେରିଲି ଏବେ ଯେହେତୁ ଆମର ଇଲେକ୍ସନ୍ ନୋଟିଫିକେସନ୍ରେ ସମୟ ଅଛି, ଆମର ପାଇଁ ସବୁଠୁ କ୍ରିଟିକାଲ୍ ଅଛି କେମିତି ଆମେ ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟକୁ ଷ୍ଟ୍ରଙ୍ଗଲି ଷ୍ଟ୍ରିକ୍ଟଲି ଏନ୍ଫୋର୍ସ କରିବା। ଜିଲ୍ଲାରେ 937 ବୁଥ୍ କରାଯାଇଛି। ଏବେ ଇଲେକ୍ଟୋରାଲ୍ ରୋଲ୍ ରିଭିଜନ୍ ଇଜ୍ ଷ୍ଟିଲ୍ ଅନ୍ ଗୋଇଙ୍ଗ୍, ଯେହେତୁ ଆମର ଏଫ୍ଏସ୍ଟି ଅଲ୍ରେଡି ଫଙ୍କସନାଲ୍ ହୋଇଯାଇଛି, ସବୁ ହେଲ୍ପ ଲାଇନ୍ସ ଅଲ୍ରେଡି ଫଙ୍କସନାଲ୍ ହୋଇଯାଇଛି। ମୁଁ ଆପଣମାନଙ୍କର ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିବି, କାହାର କିଛି ବି ଯଦି ଡାଉଟ୍ କମ୍ପ୍ଲେଣ୍ଟ ଅଛି କିମ୍ବା ଗ୍ରିଭାନ୍ସ ଅଛି, ଆପଣ 1950 କିମ୍ବା ସି ଭିଜିଲ୍ ମାଧ୍ୟମରେ ଆମକୁ ଜଣାଇ ପାରିବେ, ଆମେ ସାଙ୍ଗେ ସାଙ୍ଗେ ତାକୁ ଆଡ୍ରେସ୍ କରିବୁ।
ନୟାଗଡ଼ ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆମ ସମ୍ଭାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକଙ୍କ ରିପୋର୍ଟ।
1993 ମସିହାରେ ନୟାଗଡ଼ ଜିଲ୍ଲାର ମାନ୍ୟତା ପାଇବା ପରେ ନୟାଗଡ଼ ରଣପୁର ଖଣ୍ଡପଡ଼ା ଓ ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ 6 ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ଗତ 2009 ମସିହାରୁ 2019 ମସିହା ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ଫଳାଫଳକୁ ତର୍ଜମା କରାଯାଏ ତେବେ 3 ଥରରୁ ବିଜେଡି 3 ଥର ଏହି 4ଟି ଯାକ ଆସନ ଅକ୍ତିଆର କରିଛି। ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ମୋଟ ଭୋଟରମାନଙ୍କ ସଂଖ୍ୟା 8,02,802 ରହିଛି। ଅନ୍ୟପକ୍ଷରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମେ 20 ତାରିଖ ଓ 25 ତାରିଖ ନୟାଗଡ଼ ଜିଲ୍ଲାର 937 ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜିଲ୍ଲାରେ ବିଜେପି ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲୁ ରହିଛି। ଅନ୍ୟପକ୍ଷରେ ଏହି ନିର୍ବାଚନକୁ କେନ୍ଦ୍ର କରି ଜିଲ୍ଲାର ବାତାବରଣ ସରଗରମ ହୋଇ ଉଠିଛି।
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣୀୟ କରିବା ଲାଗି ବିଶ୍ୱର କୋଣ ଅନୁକୋଣରେ ଆଜି ଶୁଭ ଶୁକ୍ରବାର ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇଭଉଣୀମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧାର୍ମିକ ଚିନ୍ତାଧାରା ଏବଂ ପବିତ୍ର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ପାଇଁ ଆଜିର ଦିନରେ ଆଗେଇ ଆସିଥାନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାର୍ତ୍ତା ସମାଜରେ ଲୋକଙ୍କର ଦୁଃଖରୁ ମୁକ୍ତି ଦେବାରେ ସମର୍ପିତ ଥିଲା। ଶୁଭ ଶୁକ୍ରବାରରେ ଯୀଶୁ ମାନବ ଜାତିକୁ ପାପରୁ ମୁକ୍ତ କରିବା ଲାଗି କୃଶବିଦ୍ଧ ହୋଇଥିଲେ ବୋଲି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କହିଛନ୍ତି। ଆଜିର ଦିନରେ ଏହି ସମ୍ପ୍ରଦାୟର ଲୋକମାନେ ବାଇବେଲ ଗ୍ରନ୍ଥ ପାଠ କରି ଚର୍ଚ୍ଚଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କୁ ଶିକ୍ଷା ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଡ୍ ଫ୍ରାଇଡେ ଅବସରରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହାନ ବଳିଦାନକୁ ମାନବ ଜାତି ସର୍ବଦା ସ୍କରଣୀୟ ହୋଇ ରହିବ। ଗୁଡ୍ ଫ୍ରାଇଡେ ଅବସରରେ ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଯୀଶୁଙ୍କର ବଳିଦାନକୁ ଶକ୍ତି ସଂଗ୍ରହ କରିବେ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ରାଜ୍ୟପାଳ ରଘୁବର ଦାସ ଗୁଡ୍ ଫ୍ରାଇଡେ ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ସ୍କାରକୀ ବହନ କରୁଛି ଏବଂ ମାନବ ଜାତିକୁ ପ୍ରେମ, ତ୍ୟାଗ, ଭାତୃତ୍ୱ ଓ କ୍ଷମାର ବାର୍ତ୍ତା ପ୍ରଦାନ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ବଳିଦାନକୁ ସମସ୍ତେ ସ୍କରଣ କରିବା ସହ ଶାନ୍ତି, ପ୍ରେମ, କରୁଣା ରାସ୍ତାରେ ଯିବା ପାଇଁ ପ୍ରାର୍ଥନା କରିବା ଉଚିତ। ଶୁଭ ଶୁକ୍ରବାର ଅବସରରେ ଭଦ୍ରକ ସହରରେ ବାପିଷ୍ଟ ଚର୍ଚ୍ଚଠାରେ ଆଜି ପାଳିତ ହୋଇଥିବା କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଏବଂ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ଯୋଗଦେଇ ପ୍ରଭୁ ଯୀଶୁଙ୍କର ବଳିଦାନକୁ ସ୍କରଣ କରିଥିଲେ। ଚାନ୍ଦବାଲି, ପିରହାଟ, ଚରମ୍ପା, ବନ୍ତ, ନନ୍ଦପୁର, ଘଣ୍ଟେଶ୍ୱର, ଅମ୍ବରୋଲି ଆଦି ସ୍ଥାନରେ ଥିବା ଚର୍ଚ୍ଚଗୁଡ଼ିକରେ ଶୁଭ ଶୁକ୍ରବାର ପାଳିତ ହେଉଥିବା ସମ୍ଭାଦ ଆମର ହସ୍ତଗତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ଚର୍ଚ୍ଚଗୁଡ଼ିକରେ ଖ୍ରୀଷ୍ଟିଆନ ଭାଇଭଉଣୀମାନେ ସମୂହ ପ୍ରାର୍ଥନା ଓ ବାଇବେଲ ପାଠ କରାଯାଉଛି। ଜିଲ୍ଲାର ଉଲୁଣ୍ଡା, ତରଭା ଆଦି ଅଞ୍ଚଳର ଚର୍ଚ୍ଚମାନଙ୍କରେ ସମୂହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ଦୟା ଓ କ୍ଷମାର ନିର୍ଦ୍ଦେଶନ କରୁଣାବର୍ତ୍ତାର ପ୍ରଭୁ ଶ୍ରୀ ଯୀଶୁଖ୍ରୀଷ୍ଟଙ୍କର କୃଶବିଦ୍ଧ ଦିବସ ଶୁଭ ଶୁକ୍ରବାର ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ପାଳନ କରାଯାଉଛି। ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଉମରକୋଟ, କୋଷାଗୁମୁଡ଼ା, ଡାବୁଗାଁ ଅଞ୍ଚଳରେ ଥିବା ଚର୍ଚ୍ଚମାନଙ୍କରେ ପ୍ରାର୍ଥନା ସଭା ଏବଂ ବାଇବେଲ ଅଧ୍ୟୟନ ଚାଲିଛି। ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ବନ୍ୟାଗ୍ନି ପରିମାଣ ନିୟନ୍ତ୍ରଣରେ ରହିଛି। ଚଳିତ ବର୍ଷ ଜାନୁଆରୀ 1 ତାରିଖରୁ ଗତକାଲି ସୁଦ୍ଧା ଓଡ଼ିଶାର 122 ବନ୍ୟାଗ୍ନିକୁ ମିଶାଇ ଦେଶରେ 4,243 ବଡ଼ଧରଣର ବନ୍ୟାଗ୍ନି ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ 544 ବନ୍ୟାଗ୍ନି ଚିହ୍ନଟ ହୋଇଛି। ଗତକାଲି ଗୋଟିଏ ଦିନରେ ଦେଶରେ 264 ଜଙ୍ଗଲରେ ବନ୍ୟାଗ୍ନି ଘଟିଛି ବୋଲି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ରିପୋର୍ଟରେ କୁହାଯାଇଛି। ରାଜ୍ୟର ମାଲକାନଗିରି ଜିଲ୍ଲାର ଅକୁରବିଟ୍, ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ୍ ବିଟ୍, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ବିଟ୍, ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବିଟ୍ରେ ଗତକାଲି ବଡ଼ଧରଣର ବନ୍ୟାଗ୍ନି ଘଟିଥିବା କୁହାଯାଇଛି। ଜଙ୍ଗଲରେ ବନ୍ୟାଗ୍ନିକୁ ରୋକିବା ପାଇଁ ଲୋକମାନଙ୍କ ଭିତରେ ଲୋକକଳା ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯାଉଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଦେଶପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ଆଜି ରାଜ୍ୟବାସୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। 1899 ମସିହା ନଭେମ୍ବର 22 ତାରିଖରେ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମା ଗ୍ରାମରେ ଜନ୍ମିତ ଶହୀଦ ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କର ଅହିଂସା ପଥକୁ ଆପଣେଇ 1930 ମସିହାରେ ଲବଣ ସତ୍ୟାଗ୍ରହ ଏବଂ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ଇଂରେଜ ଶାସକ ଶହୀଦ ଲକ୍ଷ୍ମଣ ନାୟକଙ୍କୁ କୋରାପୁଟ ଜିଲ୍ଲାର ମାଥିଲିରେ ଘଟିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଦାୟୀ କରି ବ୍ରହ୍ମପୁର କାରାଗାରରେ ଆଜିର ଦିନରେ ଫାଶୀ ଦେଇଥିଲେ। ଆଦିବାସୀ ସମ୍ପ୍ରଦାୟର ମୌଡ଼ମଣି ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍କୃତିରେ ଅନେକ ଅନୁଷ୍ଠାନ ନିର୍ମିତ ହୋଇଛି। ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଅବସରରେ ଏହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। କୋରାପୁଟ ଓ ଜୟପୁର ସହିତ ଶହୀଦଙ୍କର ଜନ୍ମସ୍ଥାନ ତେନ୍ତୁଳିଗୁମାଠାରେ ତାଙ୍କର ଶ୍ରାଦ୍ଧ ଦିବସ ପାଳନ ହେଉଥିବା ଆମର ସମ୍ଭାଦଦାତା ଜଣାଇଛନ୍ତି। ରାୟଗଡ଼ା ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କର 82ତମ ଶ୍ରାଦ୍ଧ ଦିବସରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ସହରର ଶାସ୍ତ୍ରୀନଗରଠାରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍କୃତିଚାରଣ କରିଥିଲେ। ମନରେଗା ଯୋଜନାରେ ଓଡ଼ିଶାର ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ 254 ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର। ରାଜ୍ୟର ସ୍କୁଲ୍ଗୁଡ଼ିକରେ ଆସନ୍ତା ମଙ୍ଗଳବାରରୁ ନାମଲେଖା ପ୍ରକ୍ରିୟା ହେବ ଆରମ୍ଭ। ଏବଂ ଦେଶ ପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।